ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଗତକାଲି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିବେଶନ କାଳରେ ଉଭୟ ସଦନକୁ ସୁରୁଖୁରୁରେ ଚଳାଇବା ଲାଗି ସରକାର ସମସ୍ତ ରାଜନୈତିକ ଦଳଗୁଡ଼ିକ ସହ ସହମତି ନେଇ ଆଲୋଚନା କରିଛନ୍ତି। ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ। ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ଉଭୟ ଗୃହରେ 21 ଲେଖାଏଁ କାର୍ଯ୍ୟଦିବସ ରହିଛି। ସୂଚନା ଅନୁଯାୟୀ ମୌସୁମୀ ଅଧିବେଶନ କାଳରେ 15 ବିଧେୟକ ଉପସ୍ଥାପନ କରାଯିବାର କାର୍ଯ୍ୟସୂଚୀ ରହିଛି। ଏଥିମଧ୍ୟରେ ଆୟକର ବିଧେୟକ 2025, ଜନବିଶ୍ୱାସ ବିଧେୟକ, ଜାତୀୟ କ୍ରୀଡ଼ା ପ୍ରଶାସନ ବିଧେୟକ ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ଜମିଜମା ପଞ୍ଜୀକରଣ କ୍ଷେତ୍ରରେ ବେଆଇନ କାର୍ଯ୍ୟ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବେଆଇନ କାର୍ଯ୍ୟ କରି ଅବସର ନେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରାଯାଇ କର୍ମଚାରୀଙ୍କ ପ୍ରଦର୍ଶନ ମୂଲ୍ୟାୟନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ଜିଲ୍ଲାର ଜୁରିଡିକ୍ସନ ବାହାରେ ଅନ୍ୟ ଜିଲ୍ଲାକୁ ଯାଇକରି ମଧ୍ୟ ରେଜିଷ୍ଟ୍ରି କରିଛନ୍ତି। ବେଆଇନ କାମ କରିକରି ସର୍ଭିସ କ୍ୟାରିୟରରେ ଆପଣ ଏସ୍କେପ୍ କରିକି ସମ୍ଭବପର ନୁହଁ। ରିଟାୟାରମେଣ୍ଟ ପରେ ମଧ୍ୟ ପେନ୍ସନ୍ ମଧ୍ୟ ଦଣ୍ଡିତ ହୋଇଛନ୍ତି। ପିପୁଲ୍ସ ଫ୍ରେଣ୍ଡଲି ଦପ୍ତର ଆମେ କରିପାରିବା ନାହିଁ, ଇଏ ଭ୍ରାନ୍ତିରେ ରହନ୍ତୁ ନାହିଁ।
ରାଜ୍ୟ ସରକାର ଜଳର ସର୍ବୋତ୍ତମ ଉପଯୋଗ ନିମନ୍ତେ ଫାଟକ ବିହୀନ ଡ୍ୟାମ୍ଗୁଡ଼ିକରେ ଫାଟକ ସଂଯୋଗୀକରଣ ଯୋଜନା କାର୍ଯ୍ୟକାରୀ କରିବେ। କ୍ୟାବିନେଟ୍ ବୈଠକରେ ଏଥିଲାଗି 240 କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ଫାଟକ ବିହୀନ 12 ମଧ୍ୟମ ଜଳସେଚନ ପ୍ରକଳ୍ପ ଓ 47 କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ସ୍ୱୟଂଚାଳିତ ହାଇଡ୍ରୋଲିକ୍ ଫାଟକ ବ୍ୟବହାର କରାଯାଇ ଅଧିକ ଜଳ ସଂରକ୍ଷଣ କରାଯିବ। ଏହାଦ୍ୱାରା 124 ମିଲିୟନ କ୍ୟୁବିକ୍ ମିଟର ଅତିରିକ୍ତ ଜଳଧାରଣ କ୍ଷମତା ସୃଷ୍ଟି ହେବା ସହ 2750 ହେକ୍ଟର ଅତିରିକ୍ତ ସେଚ ଅଞ୍ଚଳ ସୃଷ୍ଟି କରାଯାଇପାରିବ। ରାଜ୍ୟରେ ଥିବା ଡ୍ୟାମ୍ ଓ ବ୍ୟାରେଜ୍ଗୁଡ଼ିକୁ ସୁଗମ ଯାତାୟତ ନିଶ୍ଚିତ କରିବା ଲାଗି ଉନ୍ନତ ବୈଜ୍ଞାନିକ ସ୍କାଡ଼ା ପ୍ରୟୋଗ କରାଯିବ। ଫାଟକଗୁଡ଼ିକର ସୁପରିଚାଳନା ନିମନ୍ତେ ସ୍ୱୟଂଚାଳିତ ଫାଟକ ଯୋଜନା କାର୍ଯ୍ୟକାରୀ ହେବ। କ୍ୟାବିନେଟ୍ ବୈଠକରେ ଏହି ଯୋଜନା ଲାଗି 80 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 14 ଡ୍ୟାମ୍ର 76 ଫାଟକ, 10 ବ୍ୟାରେଜ୍ର 153 ଫାଟକ ଏବଂ 27 ଅନ୍ତଃ ନଦୀ ଜଳାଶୟର 344 ଫାଟକକୁ ଏହି ଯୋଜନାରେ ସ୍ୱୟଂଚାଳିତ ଫାଟକରେ ପରିଣତ କରାଯିବ। ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ସୂଚନା ମିଳିଛି। ଏମ୍ସ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ପୀଡ଼ିତାଙ୍କୁ ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବ୍ଲକ୍ରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ସେ ଅକ୍ସିଜେନ୍ ସହାୟତାରେ ରହିଥିବା କୁହାଯାଇଛି। ପୀଡ଼ିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବା ପୂର୍ବରୁ ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ପୀଡ଼ିତାଙ୍କ ହୃଦ୍ରୋଗ ଚିକିତ୍ସା ଆବଶ୍ୟକ ବୋଲି କହିଥିଲେ। ଗତକାଲି ସର୍ବୋତ୍ତମ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ଦିଲ୍ଲୀ ନିଆଯାଇଥିଲା। ଅନ୍ୟପକ୍ଷରେ ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ଲାଗି ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଗତକାଲି ବାୟାବର ଗ୍ରାମରେ ପହଞ୍ଚ ଅଘଟଣ ଘଟିଥିବା ସ୍ଥାନରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଖୁରାନିଆ କହିଥିଲେ, ନାବାଳିକା ପୋଡ଼ି ଘଟଣାରେ ଅନେକ ତଥ୍ୟ ମିଳିପାରିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଇଛି। କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ସଦସ୍ୟମାନେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଚାରାରୋପଣ କରିଛନ୍ତି। ସାହାଣୀ କପ୍ ଫୁଟବଲ ଚମ୍ପିୟନ୍ସିପ୍ ବ୍ରହ୍ମପୁର ଜୋନ୍ର ପଞ୍ଚମ ଦିନରେ ନବରଙ୍ଗପୁର 2-1 ଗୋଲ୍ରେ ଗଞ୍ଜାମକୁ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଭୁବନେଶ୍ୱର 3-2 ଗୋଲ୍ରେ ଗଜପତିକୁ ପରାସ୍ତ କରିଛି। ଚଳିତ ମାସ 26 ଓ 27 ତାରିଖ ଦୁଇ ଦିନ ରାଜ୍ୟସ୍ତରୀୟ ସବ୍ଜୁନିୟର ବାଳକ ଓ ବାଳିକା ବଙ୍ଗୀ ପ୍ରତିଯୋଗିତା ରାଉରକେଲାରେ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲି ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଚୟନ ଶିବିର ଆୟୋଜନ ହେବ। ଯୋଗ୍ୟ ଖେଳାଳିମାନଙ୍କୁ ନିଜର ଆଧାର କାର୍ଡ଼, ଜନ୍ମ ପ୍ରମାଣପତ୍ର ଓ 2 ଫଟୋ ସହ ଉପସ୍ଥିତ ରହିବାକୁ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସହ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 19 ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।